ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହିତ ଆଜି 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜଟନୀସ୍ଥିତ ନାଇଜରର ସ୍ନାତକ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବେ। ସୁପ୍ରିମକୋର୍ଟ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ନିମନ୍ତେ କେନ୍ଦ୍ର ସରକାର ସିବିଆଇ ଓ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ପ୍ରାୟ 8,800 କୃଷି ଉତ୍ପାଦ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କହିଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଆସାମରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 72ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହିତ ଆଜି 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବେ। ସେଥିମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଶିକ୍ଷା, ସଂସ୍କୃତି ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ସମୀକ୍ଷା କରାଯିବ। ଏହାଛଡ଼ା ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସେହିଭଳି ବ୍ରିକ୍ସ, ସାଂଘାଇ ସହଯୋଗ ସଂଗଠନ, G20, ପୂର୍ବ ଏସୀୟ ସମ୍ମିଳନୀ ଏବଂ ମିଳିତ ଜାତିସଂଘ ଭଳି ଆନ୍ତର୍ଜାତିକ ସଂଗଠନଗୁଡ଼ିକରେ ଦ୍ୱିପକ୍ଷୀୟ ସହଭାଗିତାର ସ୍ଥିତି ଉପରେ ଶ୍ରୀ ମୋଦି ଓ ଶ୍ରୀ ପୁତିନ୍ ମିଳିତ ଭାବେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତିନିଦିନିଆ ରୁଷିଆ ଓ ଅଷ୍ଟ୍ରିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମସ୍କୋରେ ପହଞ୍ଚିଛନ୍ତି। ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ୍ ଶ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ମସ୍କୋ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ରୁଷ ରାଷ୍ଟ୍ରପତି ଶ୍ରୀ ମୋଦିଙ୍କର ସମ୍ମାନାର୍ଥେ ଗତ ସନ୍ଧ୍ୟାରେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ। ଆଜି ଶ୍ରୀ ମୋଦି ରୁଷରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ମସ୍କୋସ୍ଥିତ ପ୍ରଦର୍ଶନୀ ସ୍ଥଳର ରୋସାତମ୍ ପ୍ୟାଭିଲିୟନ୍ ପରିଦର୍ଶନ କରିବା ସହିତ କ୍ରେମ୍ଲିନ୍ଠାରେ ସୈନିକଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ବହୁବିଧ ଭୂ ରାଜନୈତିକ ଆହ୍ୱାନ ସତ୍ତ୍ୱେ ଭାରତ ରୁଷ ମଧ୍ୟରେ 2020 ମସିହାରୁ ଏକ ସ୍ୱତନ୍ତ୍ର ଭାଗିଦାରୀ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ନେତା ଏହି ବାର୍ଷିକ ସମ୍ମିଳନୀରେ ନିଜ ନିଜର ମତ ଉପସ୍ଥାପନ କରିବେ। 2023-24 ଆର୍ଥିକ ବର୍ଷରେ ଭାରତ ରୁଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ଉତ୍ତମ ସହଭାଗିତା ଲାଗି ଏହି କାରବାର 65 ବିଲିୟନ୍ ଡଲାର ଛୁଇଁପାରିଛି ବୋଲି ଜଣାଯାଇଛି। ସେହିଭଳି ଶକ୍ତି, ବ୍ୟାଙ୍କିଂ, ରେଳବାଇ ଏବଂ ଇସ୍କାତ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇଥିବା ଜଣାଯାଇଛି। ପ୍ରତିରକ୍ଷା ଏବଂ ଶକ୍ତି ସୁରକ୍ଷା କ୍ଷେତ୍ରରେ ରୁଷ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଶ୍ରୀ ମୋଦି ରୁଷ ଗସ୍ତ ଶେଷ କରି ଅଷ୍ଟ୍ରିଆ ଅଭିମୁଖେ ଯାତ୍ରା କରିବେ। ଏହି ଅବସରରେ ସେ ଅଷ୍ଟ୍ରିଆର ଚାନ୍ସେଲର୍ଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି ଆଲୋଚନା ସମୟରେ ଦ୍ୱିପକ୍ଷୀୟ ବାଣିଜ୍ୟିକ ସମ୍ପର୍କ ଏବଂ ପୁଞ୍ଜି ବିନିଯୋଗ କରିବା ସୁଯୋଗକୁ ବ୍ୟାପକ କରିବା ଦିଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଅଷ୍ଟ୍ରିଆ ଚାନ୍ସେଲର୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ପ୍ରଥମ ଥର ଲାଗି ସେ ଦେଶ ଗସ୍ତ କରିଛନ୍ତି। ଅଷ୍ଟ୍ରିଆ କେନ୍ଦ୍ରୀୟ ୟୁରୋପୀୟ ଦେଶ ଭାବେ ଭିଭିଭୂମି, ଅକ୍ଷୟ ଶକ୍ତି, ଉଚ୍ଚ ପ୍ରଯୁକ୍ତି କ୍ଷେତ୍ର, ଷ୍ଟାର୍ଟଅପ୍ କ୍ଷେତ୍ର, ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତ ସହିତ ଦ୍ୱିପାକ୍ଷିକ ସହଯୋଗ ପାଇଁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରି ଆସୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜଟନୀସ୍ଥିତ ଜାତୀୟ ବିଜ୍ଞାନ, ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜରର ସ୍ନାତକ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବେ। ଗତକାଲି ଶ୍ରୀମତୀ ମୁର୍ମୁ ଐତିହାସିକ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ପରେ ଭୁବନେଶ୍ୱର ସନ୍ନିକଟ ହରିଡ଼ାମୁଡ଼ାଠାରେ ବ୍ରହ୍ମକୁମାରୀଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିଥିଲେ। ରାଷ୍ଟ୍ରପତି ତାଙ୍କର ଚାରିଦିନିଆ ଓଡ଼ିଶା ଗସ୍ତ ଶେଷ କରି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି।
तारीख पर तारीख युग का हो गया अंत। न्यायिक प्रक्रिया के लिए समय सीमा तय। भारतीय नागरिक सुरक्षा संहिता 1 जुलाई से लागू। आजाद भारत के अपने कानून।
ସୁପ୍ରିମକୋର୍ଟ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଦ୍ୟତମ ରିପୋର୍ଟ ଦାଖଲ କରିବା ନିମନ୍ତେ କେନ୍ଦ୍ର ସରକାର ସିବିଆଇ ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ଆସନ୍ତାକାଲି ଅପରାହ୍ନ 5ଟା ସୁଦ୍ଧା ଦାଖଲ କରିବା ପାଇଁ ଅଦାଲତ କହିଛନ୍ତି। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପାର୍ଦିୱାଲା ଏବଂ ବିଚାରପତି ମନୋଜ ମିଶ୍ରାଙ୍କୁ ନେଇ ଗଠିତ ବେଞ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଏବଂ ପୁନଃ ପରୀକ୍ଷା କରାଇବା ସମ୍ପର୍କିତ ମୋଟ 38 ଆବେଦନର ଶୁଣାଣି ଗତକାଲି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ପରୀକ୍ଷା ପରିଚାଳନାରେ ସେଭଳି ବଡ଼ଧରଣର ଅନିୟମିତତା ହୋଇଥିବାର କୌଣସି ପ୍ରମାଣ ନ ଥିବା ଦୃଷ୍ଟିରୁ ଏହାକୁ ପୁଣି ଥରେ କରାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଏକ ସତ୍ୟପାଠ ମାଧ୍ୟମରେ ଅଦାଲତକୁ ଅବଗତ କରାଯାଇଥିଲା। ଏତଦ୍ବ୍ୟତୀତ ନୂତନ କରି ପରୀକ୍ଷା କରାଇବା ଦ୍ୱାରା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଉପରେ କୁପ୍ରଭାବ ପଡ଼ିବ ବୋଲି ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ, ଓଏମ୍ଆର୍ ସିଟ୍ ହେରଫେର ଏବଂ ଠକାମ ଆଦି ହୋଇଥିବା ଅଭିଯୋଗ କରି ଏହାକୁ ବାତିଲ କରିବା ସହିତ ପୁଣି ଥରେ ପରୀକ୍ଷା କରାଇବା ଲାଗି ଅଦାଲତଙ୍କ ନିକଟରେ ନିବେଦନ କରାଯାଇଛି। ଏହାର ଉତ୍ତରରେ ଅଦାଲତ କହିଛନ୍ତି ପରୀକ୍ଷା ବାତିଲ କରିବା ହେଉଛି ଶେଷ ନିଷ୍ପତ୍ତି। ମୁଖ୍ୟ ବିଚାରପତି କହିଛନ୍ତି ପରୀକ୍ଷାର ପବିତ୍ରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତେବେ ପୁନଃ ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କିତ ସବିଶେଷ ତଥ୍ୟ ଅଦାଲତରେ ଦାଖଲ କରିବା ଲାଗି କେନ୍ଦ୍ର ସରକାର, ଏନ୍ଟିଏ ଏବଂ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶବ୍ୟାପୀ ପ୍ରାୟ 8,800 କୃଷି ଉତ୍ପାଦ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଗତକାଲି ଦିଲ୍ଲୀହାଟଠାରେ ଏଫ୍ପିଓ ମେଳା ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସେ ଏହା କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଉନ୍ନତ ଜ୍ଞାନକୌଶଳ, ଋଣ ଏବଂ ବଜାର ସୁବିଧା ସମେତ ଉନ୍ନତମାନର ଉତ୍ପାଦ ସୃଷ୍ଟି କରିବା ଦିଗରେ ସହାୟତା ଯୋଗାଇ ଦିଆଯାଇଥାଏ। ଗ୍ରାହକମାନେ ଯେଭଳି ସୁଲଭ ମୂଲ୍ୟରେ ଉତ୍ତମ ମାନର ଉତ୍ପାଦ ପାଇପାରିବେ ଏବଂ ଚାଷୀମାନେ ନିଜର ଉତ୍ପାଦ ଓ ପ୍ରକ୍ରିୟାକରଣ ଲାଗି ଉଚିତ ମୂଲ୍ୟ ପାଇବେ, ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କେରଳ ଗସ୍ତରେ ଯିବେ। ଲୋକସଭା ନିର୍ବାଚନ ପରେ ଏହା ହେଉଛି ଶ୍ରୀ ନଡ୍ଡାଙ୍କର ପ୍ରଥମ କେରଳ ଗସ୍ତ। ଏହି ଗସ୍ତ ଅବସରରେ ସେ ଥିରୁବନନ୍ତପୁରମ୍ଠାରେ ହେବାକୁ ଥିବା ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅଂଶଗ୍ରହଣ କରିବେ। ଗତ ଲୋକସଭା ନିର୍ବାଚନରେ କେରଳରେ ବିଜେପିର ଭୋଟ୍ହାର ବୃଦ୍ଧି ପାଇଛି। ତ୍ରିଶୁର ଆସନରୁ ବିଜେପି ଟିକେଟ୍ରେ ବିଶିଷ୍ଟ ଅଭିନେତା ସୁରେଶ ଗୋପି 72,000 ଉର୍ଦ୍ଧ୍ୱ ଭୋଟ୍ରେ ବିଜୟ ଲାଭ କରିଥିଲେ। ଏଥିସହିତ ବିଜେପି କେରଳରୁ ଲୋକସଭା ନିର୍ବାଚନରେ ପ୍ରଥମ ଥର ଲାଗି ଆସନ ହାତେଇଛି। ଆସାମରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 72ରେ ପହଞ୍ଚିଛି। ରାଜ୍ୟର 37 ଜିଲ୍ଲାରେ ବନ୍ୟା ଯୋଗୁଁ 22,00,000 ଉର୍ଦ୍ଧ୍ୱ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିବା ଜଣାଯାଇଛି। ସେହିଭଳି 91 ରାଜସ୍ୱ ସର୍କଲ ଅଧୀନସ୍ଥ 3,100 ଉର୍ଦ୍ଧ୍ୱ ଗ୍ରାମ ବନ୍ୟା ଲାଗି କ୍ଷତିଗ୍ରସ୍ତ ହୋଇଥିବାବେଳେ 49,000 ଉର୍ଦ୍ଧ୍ୱ ହେକ୍ଟର ଜମିରେ କୃଷିକାର୍ଯ୍ୟ ନଷ୍ଟ ହୋଇଛି। ଗତକାଲି ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ପକ୍ଷରୁ 218 ଜଣଙ୍କୁ ଉଦ୍ଧାର କରାଯାଇଛି। ବ୍ରହ୍ମପୁତ୍ର ନଦୀ ବିପଦ ସଂକେତରୁ ଉପର ସ୍ତରରେ ପ୍ରବାହିତ ହେଉଥିବା ଜଣାଯାଇଛି। ଏହି ବନ୍ୟା ଦ୍ୱାରା 127 ସଡ଼କ ପଥ ଏବଂ 2 ପୋଲ ସମେତ ଅନ୍ୟାନ୍ୟ ମୌଳିକ ଢାଞ୍ଚା ନଷ୍ଟ ହୋଇଥିବା ଜଣାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର 245 କ୍ୟାମ୍ପ ଓ 298 ରିଲିଫ୍ ବିତରଣ କେନ୍ଦ୍ର ସ୍ଥାପନ କରିଛନ୍ତି। ଏହିସବୁ କ୍ୟାମ୍ପଗୁଡ଼ିକରେ 53,000 ଉର୍ଦ୍ଧ୍ୱ ଲୋକ ଆଶ୍ରୟ ନେଇଥିବା ଜଣାଯାଇଛି। 5,433 ଭକ୍ତଙ୍କ ଏକ ଦଳ ଜାମ୍ମୁସ୍ଥିତ ଭଗବତୀନଗର ଯାତ୍ରୀନିବାସ ବେସ୍ କ୍ୟାମ୍ପରୁ ଆଜି ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦଳରେ 4,203 ଜଣ ପୁରୁଷ, 1,170 ମହିଳା, 18 ଜଣ ଶିଶୁ, 83 ଜଣ ସାଧୁ ଏବଂ 12 ଜଣ ସାଧ୍ୱୀ ଥିବା ଜଣାଯାଇଛି। ୱିମ୍ବିଲଡନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ଆମେରିକାର ଟେଲର ଫ୍ରିଜ୍ ଜର୍ମାନର ଆଲେକ୍ଜାଣ୍ଡର ଜେରେଭ୍ଙ୍କୁ 5 ସେଟ୍ରେ ପରାସ୍ତ କରିଛନ୍ତି, ଫଳରେ ଆଲେକ୍ଜାଣ୍ଡର ଏହି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ସେହିଭଳି ଅନ୍ୟ ଏକ ମ୍ୟାଚ୍ରେ 7 ଚାମ୍ପିୟନ୍ ତଥା ଦ୍ୱିତୀୟ ସିଡ୍ ସର୍ବିଆର ନୋଭାକ୍ ଜୋକୋଭିକ୍ ହୋଲଗର ରୁନେଙ୍କୁ 6-3, 6-4, 6-2 ସେଟ୍ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଜାନିକ୍ ସିନର, କାର୍ଲସ୍ ଆଲକାରାଜ୍ ଗାର୍ଫିଆ, ଡାନିଲ୍ ମେଡଭେଡଭ୍ ଓ ଟମି ପଲ୍ ପହଞ୍ଚସାରିଛନ୍ତି। ସେହିଭଳି ମହିଳା ସିଙ୍ଗଲ୍ସ ବର୍ଗରେ କାଜାକସ୍ତାନର ଏଲିନା ରିବାନିକା କ୍ରମାଗତ ତୃତୀୟ ଥର ଲାଗି ୱିମ୍ବିଲଡନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ର ଏଲିନା ଭିଟୋଲିନା ଚୀନ୍ର ୱାଙ୍ଗ୍ ଜିନିଉଙ୍କୁ 6-2, 6-1 ସେଟ୍ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହିତ ଆଜି 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜଟଣୀସ୍ଥିତ ନାଇଜରର ସ୍ନାତକ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବେ। ଏବଂ ସୁପ୍ରିମକୋର୍ଟ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ନିମନ୍ତେ କେନ୍ଦ୍ର ସରକାର ସିବିଆଇ ଓ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।